ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବାବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ପୂରଣ ହୋଇଥିବାବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24 ଜାତୀୟ ଲୋକମେଳା ଓ 17 ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲୀଶ୍ରୀ ମେଳା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସ୍ମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ୍ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା' ରାମାୟଣମାଙ୍କ 33 ଦିନ ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମା'ଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ 13ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।